नित्यं हरो विदधतु जान्ति तन्मयतां हिते। वहाँ पर आम पाठ करते इंद्रदेव विषय कमी भगवान गोवर्धन पर्वत को पूजा करके इंद्र जो मद मत रही सब गर्भ ये सब पूर्ण कले तेणुतापर अठाईस अध्याय भगवान जो आ गोटे लीला बना कमी पिता नंद को वरुण जो थिले पार्षद मैंने जो मैंने वरुण सेवक मैंने नहीं जाते नंद गोटे थर एकादशी पर दिन द्वादशी स्नान करा गला गोटे बेला बेल स्नान पड़े तेणु वरुण पार्षद सेवक मैंने वरुण पाक नहीं गल बंदी कर तेणु वृंदावन में हाला हल्ला सब नंद महाराज जाते स्नान करने जमुना नदी कूल लुगापटा अच्छे कि देखा ना तेणु ये कृष्ण को समस्त अनुरोध कर कृष्ण से जान लें कृष्ण भगवान वरुण कौटी अच्छा पिता तेणु से जाकि पहुँची गले वरुण वरुण पाखे पहुँची गले सीटा ससुरालय लक्ष्मीदेवी को बहुत कर शुरघर जा पहुँची गले ज्वाई को देखी वरुण खुशी बहुत प्रकार तेणु स्तुति कर नमस्तुभ्यं भगवते ब्रह्मणे परमात्मने न यत्र श्रूयते माया लोकसृष्टि विकल्पना। ये भगवान आपण नमस्कार करते आपण होंगे ब्रह्म परमात्मा भगवान ब्रह्मति परमात्मति भगवान ये शब्द भगवत न यत्र श्रूयते माया आपण को केवल माया छुई पार ना एवं आपण ए मायार सृष्टिकर्ता आप सृष्टि कर विभिन्न स्तुति करमर सेवक मैंने जान न पारिक आप पिता आनी आप दर्शन मिलला एम कहीकि वरुणदेव से पिता से सम्मान विदाय दे तेणु नंद महाराज देखिले कहले मत किसी सम्मान नहीं मोर पु को सम्मान देखिए आश्चर्य हो गल तापर अंतरीश अध्याय भगवान रासलीला अंतरीश तेतीस यही चार पांच टी अध्याय रसपंची अध्याय कह भागवतम सबुठ श्रेष्ठ विषय भगवान रासलीला जो आरंभ हो अंतरीश अध्याय शरद ऋतु भगवान वंशीवादन कर गोपी मैंने जी जो अवस्था थे किए तांकर पिला को क्षीर पिवते किए तांकर स्वामी को सेवा करते किए कौ काम कर सब सब त्याग करके सब पढ़ाई आसे सब मन को सब पढ़ाई आसे तेणु भगवान कहुचे काम क्रोधं भयं स्नेह मैक्यं सौदम एवच नित्यं हरो विदधते जानति तन्मयतां हिते। ये जो भाव भगवान सहित युक्त हम जहाँ जो भाव काम हो क्रोध में हो गोपी मैंने काम द्वारा काम भाव में भगवान सहित युक्त होते क्रोधरे कंस हिरण्यकशिपु यही भाव अनेक क्रोधरे भगवान सहित क्रोध कर भय कंस भय कर सब कत शुणा मोर अष्टम गर्भ से देवकी अष्टम गर्भ जी आसवे से मोर हत्या हत्यारा हे तेना सब भय कर आसीना संबिशन तिष्ठन भुंजान पर्यटन मही चिंतान ऋषिकेश अपश्यत तन्मयतां जगत भागवत बना कर बसला बेले खाइला बेले बुला बेले शोला बेले सब समय चिंतान ऋषिकेश भगवान को चिंता कर चिंता करी अपश्यत तन्मयं जगत भगवान सब दर्शन कर सब कृष्ण ये पलि आसवे कि मोर हत्या हत्या करेंगे भय ये भय कर स्नेह स्नेह किए भगवान सहित युक्त होते ना स्नेहा वृष्णेय वृष्णिवंशर जो मैंने अच्छा उद्धव आदि समस्ते वृष्णिवंशर ସେତେ ଅଛନ୍ତି, ସମସ୍ତେ ଭଗବାନ ସହିତ ସ୍ନେହରେ ଯୁକ୍ତ ହେଇଥିଲେ। ଏବଂ ଐକ୍ୟ, ଐକ୍ୟଂ କହିଲେ ଯେଉଁମାନେ ଭଗବାନ ସହିତ ମୁକ୍ତି ପାଇବା ପାଇଁ ଏକ ହେଇଯିବା ପାଇଁ ଚାହାନ୍ତି, ସାଜୁଜ ମୁକ୍ତି ଚାହାନ୍ତି ଜ୍ଞାନୀମାନେ। ଏବଂ ସହୃଦ, ଯେଉଁମାନେ ଭଗବାନଙ୍କର ସୁହୃଦ, ପିତା ମାତା ଏମାନେ ସବୁ, ସବୁ ନିତ୍ୟଂ ହରଉ ବିଦଧତୁ, ପ୍ରତି ସମୟରେ ନିତ୍ୟଂ ଭଗବାନଙ୍କ ସହିତ ସେମାନେ ନିଜକୁ ଯୁକ୍ତ କରିଥିଲେ। ଏଇଭଳି ଭାବରେ ଯୁକ୍ତ ହେଇକରି ଯାଆନ୍ତି ତନ୍ମୟତାଂ ହିତେ, ସେମାନେ ସବୁବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରୁ, ତେଣୁ ସେମାନଙ୍କର ଆଉ ପାର୍ଥିବ ଶରୀର ନଥାଏ, ସେମାନେ ମଧ୍ୟ ତନ୍ମୟତାଂ ଭଗବାନ ଯେଉଁଭଳି ଭାବରେ ସଚ୍ଚିଦାନନ୍ଦମୟ, ସେଇଭଳି ଭାବରେ ସେମାନେ ମଧ୍ୟ ହେଇଯାଆନ୍ତି, ସ୍ପିରିଚୁଆଲ ହେଇଯାଆନ୍ତି ସେମାନେ, ସ୍ପିରିଚୁଆଲ। ସେମାନଙ୍କ ବଡି ଆଉ ଶରୀର ଭୌତିକ ବଡି ନଥାଏ, ସେଇଟା ମଧ୍ୟ ପରମାର୍ଥିକ ସଚ୍ଚିଦାନନ୍ଦମୟ ଶରୀର ହେଇଯାଇଥାଏ। ତେଣୁ ଏଇଭଳି ଭାବରେ ଯେତେବେଳେ ଗୋପୀମାନେ ଆସିଲେ ତାଙ୍କ ପାଖକୁ, ତାପରେ ଭଗବାନ ତାଙ୍କୁ ପରୀକ୍ଷା କରିବା ପାଇଁ କହିଲେ ଯେ ତମେ ତମର ପିତା ମାତା ପତି ସବୁ ଛାଡ଼ିକିରି ତ୍ୟାଗ କରିବ, ତମର ଧର୍ମ ହେଉଛି ତାଙ୍କର ସେବା କରିବା, ତେଣୁ ତାଙ୍କର ଛାଡ଼ିକିରି ତମେ ଆସିବାଟା ଠିକ୍ ନୁହଁ। ଯାହା ହଉ ତମେ ଆସିଲ, ଯଦି ଦେଖ ବଣର ଶୋଭା ଦେଖିଲ, ବୃନ୍ଦାବନର ଶୋଭା ଦେଖିଲ, ବର୍ତ୍ତମାନ ତମେ ଫେରିଯା। କିନ୍ତୁ ସେମାନେ ଭଗବାନଙ୍କ ସହିତ ତାପରେ ତାଙ୍କୁ ସବୁ କହିଲେ ତମେ ଆମକୁ ଡକେଇଲ, ଡକେଇକି ଆମକୁ ପୁଣି ବିଦାୟ କରିଦେଉଛ, ଏଇଟା ବହୁତ ନିଷ୍ଠୁରତା, ଏମିତି କହିକି ତାପରେ ଭଗବାନ ତାଙ୍କ ସହିତ ରାସଲୀଳା ଆରମ୍ଭ କରିଛନ୍ତି। ଅନେକ ଗୋପୀମାନେ ଅଛନ୍ତି, ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ନିଜକୁ ବିସ୍ତାର କରିଛନ୍ତି। ଲକ୍ଷ ଲକ୍ଷ ଗୋପୀ ଅଛନ୍ତି, ଭଗବାନ ମଧ୍ୟ ନିଜକୁ ଲକ୍ଷ ଲକ୍ଷ ଭାବରେ ବିସ୍ତାର କରିଛନ୍ତି। ବିସ୍ତାର କରି ଯେତେବେଳେ ରାସଲୀଳା କରୁଛନ୍ତି, ସେତେବେଳେ ଗୋପୀମାନେ ସବୁ ତାଙ୍କର ଗର୍ବ ଆସିଯାଇଛି, ଭଗବାନଙ୍କ ସହିତ ଆମେ ରାସଲୀଳା କରୁଛୁ। ଏଇଭଳି ଭାବରେ ଯେତେବେଳେ ଗର୍ବ ଆସିଯାଇଛି, ଭଗବାନ ସାଙ୍ଗେ ସାଙ୍ଗେ ଅନ୍ତର୍ଧାନ ହେଇଯାଇଛନ୍ତି। ଅନ୍ତର୍ଧାନ ଯେତେବେଳେ ହେଇଯାଇଛନ୍ତି, ସେତେବେଳେ ଗୋପୀମାନେ ଦେଖିଲେ କୃଷ୍ଣ ନାହାନ୍ତି, ତାପରେ ସେମାନେ କୃଷ୍ଣଙ୍କୁ ଖୋଜିବା ପାଇଁ ଆରମ୍ଭ କରିଛନ୍ତି, କେଉଁଠି ଗଲେ କ'ଣ କଲେ, କେଉଁଠି ବଣରେ ସବୁଆଡ଼େ ଗଛ ଲତା ବୃକ୍ଷ ସମସ୍ତେ ପଚାରୁଛନ୍ତି, ତେଣୁ କୃଷ୍ଣ ଦେଖିଛ କି, କୃଷ୍ଣ ଦେଖିଛ କି, ଏଭଳି ଭାବରେ କହିକିରି ଯେତେବେଳେ ଯାଉଛନ୍ତି, ସେତେବେଳେ ଦେଖିଲେ କୃଷ୍ଣଙ୍କର ପାଦ ଚିହ୍ନ ପଡ଼ିଛି। ତାପରେ ଦେଖିଲେ ଯେ ଆଉ ଜଣଙ୍କର ପାଦ ଚିହ୍ନ ମଧ୍ୟ ସେଇଠି ରଖିଲେ କୃଷ୍ଣଙ୍କ ସହିତ, ତେଣୁ ସେ କହିଲେ ଅନୟାରାଧିତ ନୂନଂ ଭଗବାନ ହରିରିଶ୍ୱର ଜନ୍ମୋ ବିହାୟ ଗୋବିନ୍ଦ ପ୍ରୀତୋ ଜାମନୟ ଦ୍ରହ। ଏଇଟା କେତେଜଣ କହନ୍ତି ଭାଗବତରେ ରାଧାଙ୍କର କଥା ନାହିଁ, ତ ଏଇଠି ରାଧାରାଣୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ପରୋକ୍ଷ ଭାବରେ ସୁଖଦେବ ଗୋସ୍ୱାମୀ ରାଧାଙ୍କର ନାମ ନେଇଛନ୍ତି, ସିଧାସଳଖ ଭାବରେ ନାମ ନେଇନାହାନ୍ତି। ଅନୟା ରାଧିତ ନୂନ, ଯେ ଆରାଧନା କରନ୍ତି, ଆରାଧନା କେତେ ଅନୟ ଅନନ୍ୟ ଭାବରେ ଯେ ଆରାଧନା କରନ୍ତି, ନୂନଂ ନିଶ୍ଚିନ୍ତ ଭାବରେ ଭଗବାନ ହରି ଈଶ୍ୱର, ଭଗବାନ ଯିଏକି ହରି, ଯିଏକି ନିୟନ୍ତ୍ରଣକାରୀ ଈଶ୍ୱର, ଯେ ସିଏ ଜନ୍ମ ବିହାୟ ଗୋବିନ୍ଦ, ଯାହାଙ୍କୁ ନେଇକିରି ବିହାୟ ଚାଲିଗଲିଥିଲେ ଗୋବିନ୍ଦ, ଯିଏ ସେ ପ୍ରୀତୋ ଜାମ ନୟଦ୍ରହ, ତାଙ୍କୁ ପ୍ରୀତି କରିବା ପାଇଁ ରାଧାରାଣୀଙ୍କର ଟିକେ ମାନ ହେଇଯାଇଥିଲା, ଯେ ସମସ୍ତ ଗୋପୀମାନଙ୍କ ଭଳି ମୋର ମଧ୍ୟ ମୋର କିଛି ସ୍ପେଶାଲ ଷ୍ଟାଟସ୍ ନାହିଁ, ଏଭଳି ଭାବରେ ଚିନ୍ତା କରିଥିଲା ଆଡ଼େ ଭଗବାନ ତାଙ୍କୁ ପ୍ରୀତି କରିବା ପାଇଁ, ତାଙ୍କର ସୁଖ ଦେବା ପାଇଁ ତାଙ୍କୁ ଜାମନୟଦ୍ରହ ଗୋଟେ ଏକାନ୍ତ ସ୍ଥାନକୁ ନେଇଯାଇଥିଲେ। ତେଣୁ ଏଇ କଥା ଗୋପୀମାନେ ଯେତେବେଳେ ଚିନ୍ତା କରୁଛନ୍ତି, ସେତେବେଳେ ଦେଖିଲେ ରାଧାରାଣୀ ପଡ଼ିଛନ୍ତି, ମୂର୍ଚ୍ଛିତ ହେଇକି ପଡ଼ିଛନ୍ତି। ତତ୍ତୋ ଗତ୍ୱା ବନୋଦ୍ଦେଶଂ ଧୃପ୍ତା କେଶବମ ବ୍ରବୀତ୍ ନ ପାରହ୍ୟଂ ଚଳିତୁଂ ନୟମାଂ ଯତ୍ରତେ ମନଃ। ତେଣୁ ରାଧାରାଣୀଙ୍କୁ ତାପରେ ସେମାନେ ଇଏ କରିକିରି ପାଣି ଫାଣି ଦେଇ ଚେତନା ଆସିଲା ପରେ, ତାପରେ ସିଏ କହୁଛନ୍ତି ଯେ ମୁଁ କୃଷ୍ଣ ମୋତେ ଆଣିକି ଆସିଲେ, ତତ୍ତ୍ୱଗତ୍ୱା ବନୋଦ୍ଦେଶଂ ବଣକୁ ଆଣିକି ଆସିଲେ, କିନ୍ତୁ ଧୃପ୍ତା କେଶବମ ବ୍ରବୀତ୍, କିନ୍ତୁ ମୋର ଗର୍ବ ହେଇଯାଇଥିଲା, ତେଣୁ ମୁଁ କେଶବ କହିଲି, ଭଗବାନଙ୍କୁ କହିଲି, କୃଷ୍ଣଙ୍କୁ କହିଲି, ନ ପାର ଏହଂ ଚଳିତ, ମୁଁ ଆଉ ଚାଲିପାରୁନି, ନୟମାଂ ମୋତେ କାନ୍ଧେଇକି ନବ ଯଦି ନଜୁଠୁ ନ କଥା ନିଅ। ଏବଂ ମୁକ୍ତ ପ୍ରିୟମାହ ସ୍କନ୍ଧ ଆରୁହ୍ୟତାମିତି ତତଶ୍ଚାନ୍ତର ଦଧେ କୃଷ୍ଣ ସାବଧୂରନ୍ନତ ପତଃ। ଏବେ ଏତିକି କହିଲି, କୃଷ୍ଣ କହିଲେ ଠିକ୍ ଅଛି ମୋର କାନ୍ଧରେ ବସ, କହିକି ରାଧାରାଣୀ ବସିବା ପାଇଁ ଯାଉଛନ୍ତି, ସେ ସମୟରେ କ'ଣ ହେଲେ ଭଗବାନ अंतर्दधे अंतर्ध्यान हो गए। सुन हा नाथ रमण पृष्ठ क्वासी क्वासी महाभुज दास्यस्ते कृपणयामि सखी दर्शय सन्निधम। तुम तापर से राधारणी रोदन करी हे नाथ हे रमण श्रेष्ठ आपन कुआटे गले मत मु दास मत आप दर्शन दिंतु ये भाव एक एक से मूर्छित हो जाए। तेनाली बर्तमान राधाराणी गोपी मैंने सब मिसिकी भगवान अन्वेषण कले कड़े गले कथा कि विश्राम दवा रखा कथा। एकतीस अध्याय गोपी गीत वर्णना कर गोपी मैंने भगवान अन्वेषण में सब गीत बोल जो बहुत प्रसिद्ध गीत बहुत सतर टी ना कत श्लोक से सब स्तुति कर श्लोक ओम नमो भगवते वासुदेवा।